ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଆଶୁତୋଷ ମାଣିଗ୍ରାହୀ। ଜୁହାର। ପହେଲା ମୁଖ୍ୟ ଖବର। ବିଧାନସଭା ନ ପାରିଥିଲା ଇସ୍ପାତ ଖଣି ଓ ବାଣିଜ୍ୟ ପରିବହନ ବିଭାଗ ଖର୍ଚ୍ଚା ଦାବି। କଟକ ଏସ୍ସିବି ମେଡିକାଲ ଘଟଣାକେ ନେଇକରି ବିରୋଧୀ ସଦସ୍ୟମାନଙ୍କର ହୋହାଲ୍ଲା। ଅନଧିକୃତ ଏଲ୍ପିଜି ବ୍ୟବହାରକାରୀଙ୍କୁ କରବାରକେ ପଡ଼ବା ଆଧାର ପଞ୍ଜିକୃତ ଇ କେୱାଇସି ବ୍ୟବସ୍ଥା। ପେଟ୍ରୋଲିୟମ ମନ୍ତ୍ରଣାଳୟର ସୂଚନା। ଅପରେସନ ସାଇବର କବସ୍ତି ରାଜ୍ୟ କରାଯାଇଛି। 39,714 ବେଆଇନ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ। ଆଉ ଏବେ 20 ତାରିଖ ତକ ରାଜ୍ୟ ଲାଗି ରହିବା କାଲବୈଶାଖୀ ପ୍ରଭାବ। ଅନୁମାନ କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥର ପୁରା ଖବର। ବିଧାନସଭା ବଜେଟ୍ ଅଧିବେଶନର 2 ନମ୍ବର କ୍ଷତି। ଆଜି କଟକ ଏସ୍ସିବି ଡାକ୍ତରଖାନା ଅଗ୍ନିକାଣ୍ଡ ଘଟଣାକୁ ନେଇକରି ବିରୋଧୀ ସଦସ୍ୟମାନେ ଜବର କିଲ୍ଲଗା କରିଥିଲେ। ଏଥିଲାଗି ବାରବାର ଗୃହ ମୁଲତବୀ ହୋଇଥିଲା। ଉପରବେଳା ରାଜ୍ୟର ଭିନ୍ ଭିନ୍ ସ୍ୱାର୍ଥ ସମ୍ଭଳିତ ବିଷୟ ଉପରେ ଆଲୋଚନା ହୋଇଥିଲା। ବାଣିଜ୍ୟ ପରିବହନ ଇସ୍କାତ ଆଉ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଗୃହ 2026-27 ଆର୍ଥିକ ବଛର ଲାଗି ନିଜର ବିଭାଗର ଖର୍ଚ୍ଚା ଦାବି ଉପସ୍ଥାପନ କରିଛନ୍। ମନ୍ତ୍ରୀ ଶ୍ରୀ ଜେନା ଇସ୍କାତ ଆଉ ଖଣି ବିଭାଗ ଲାଗି 365,11,44,000 ଟଙ୍କା ଆଉ ବାଣିଜ୍ୟ ଓ ପରିବହନ ବିଭାଗ ଲାଗି 4,79,81,30,000 ଟଙ୍କା ଖର୍ଚ୍ଚା ଦାବି ଆଗତ କରିଛନ୍। ତାର ଉତ୍ତରୁ ଖର୍ଚ୍ଚା ଦାବିକେ ନେଇକରି ଗୃହର ଆଲୋଚନା ହୋଇଥିଲା। ମନ୍ତ୍ରୀଙ୍କର ଉତ୍ତର ଉତ୍ତରୁ ଖର୍ଚ୍ଚା ଦାବି ବାଚନିକ ଭୋଟ୍ ଦେଇ ଗୃହର ଅନୁମୋଦନ ପାଇଥିଲା। ଆଜି ସକାଳ ବେଳା ଗୃହ କାର୍ଯ୍ୟ ମୂଲ ଅନୁସାରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଆଉ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କଡ଼ାମ ଏସ୍ସିବି ଅଗ୍ନିକାଣ୍ଡକୁ ନେଇକରି ସ୍ୱାସ୍ଥ୍ୟମନ୍ତ୍ରୀଙ୍କର ଇସ୍ତଫା ଦାବି କରିବା ସହିତ ମୃତକଙ୍କର ପରିବାରକେ 50,00,000 ଟଙ୍କା ସାହାଯ୍ୟ ଦାବି କରିଥିଲେ। ପ୍ରସଙ୍ଗକେ ନେଇକରି ବିରୋଧୀମାନେ ହୋ ହଲ୍ଲା କରିବାରୁ ବାଚସ୍ପତି ସୁରମା ପାଠୀ 10:37 ତକ ଗୃହକୁ ମୁଲତବୀ ଘୋଷଣା କରିଥିଲେ। 12 ବଜେ ବିଲ୍ ସାମାନ ସ୍ଥିତି ଲାଗି ରହିବାରୁ ବାଚସ୍ପତି ଉପରବେଳା 4 ବଜେ ତକ ଗୃହକୁ ମୁଲତବୀ ଘୋଷଣା କରିଥିଲେ। କଟକ ଏସ୍ସିବି ଡାକ୍ତରଖାନା ଅଗ୍ନିକାଣ୍ଡ ଘଟଣାକୁ ନେଇକରି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହଲିଂ ବିଧାନସଭାରୁ ଆଜି ବିରୋଧୀ ସଦସ୍ୟମାନଙ୍କ ପ୍ରଶ୍ନର ଉତ୍ତର ରଖିଛନ୍। ସ୍ୱାସ୍ଥ୍ୟମନ୍ତ୍ରୀ ଘଟଣାକୁ ନେଇକରି ଦୁଃଖ ପ୍ରକାଶ କରିକରି କହିଛନ୍, ନିଆଁ ଲାଗବାର ଉତ୍ତରୁ ଏସ୍ସିବି ଟ୍ରମା କେୟାର କେନ୍ଦ୍ରର ପହିଲା ମହିଳା ଆଇସିୟୁ ଆଉ ତାର ପାଖାପାଖି ୱାର୍ଡନ 23 ଜଣ ରୋଗୀଙ୍କୁ ତୁର୍ତ୍ତି ସ୍ଥାନାନ୍ତର କରାଯାଇଥିଲା। ଆଇସିୟୁ ନଥିବା 7 ଜଣ ରୋଗୀଙ୍କର ଅବସ୍ଥା ସଙ୍କଟପୂର୍ଣ୍ଣ ଥିବାରୁ ସେମାନଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନାନ୍ତର ଉତ୍ତରୁ ଚିକିତ୍ସା ଚାଲିଥିବା ବେଳେ ଅଲଗା 5 ଜଣ ଗୁରୁତର ରୋଗୀଙ୍କର ଭିଲ୍ ମୃତ୍ୟୁ ହୋଇଥିଲା। ରୋଗୀମାନଙ୍କୁ ଉଦ୍ଧାର କଲାବେଳେ 11 ଜଣ ମେଡିକାଲ କର୍ମଚାରୀ ଭିଲ୍ ଆହତ ହୋଇଛନ୍। ସେମାନଙ୍କର ଚିକିତ୍ସା ଚାଲିଛି ଆଉ ସବୁ ବିପଦମୁକ୍ତ ଅଛନ୍। ଘଟଣା ଉତ୍ତରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁର୍ତ୍ତି ଡାକ୍ତରଖାନାକେ ପହଞ୍ଚିକରି ସ୍ଥିତିର ଅନୁଧ୍ୟାନ କରିବାର ସହିତ ସାହାଯ୍ୟ ଘୋଷଣା କରିଥିଲେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍। ସହିତ ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ବିଲ୍ ଦେଇଛନ୍ ବୋଲି ଶ୍ରୀ ମହାଲିଂ କହିଛନ୍। ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍, ରାଜ୍ୟରେ ଥିବା 2010 ଡାକ୍ତରୀ ପ୍ରତିଷ୍ଠାନ ଫାୟାର ଅଡିଟ୍ କରାଯାଇଛି। ଏଥିଲାଗି ପହଲା କରି ରାଜ୍ୟ ସରକାର ଖାସ୍ ବଜେଟ୍ ବ୍ୟବସ୍ଥା କରିଛନ୍। ରନ୍ଧାଗେସ୍ତି ବାୟୋମେଟ୍ରିକ୍ ଆଧାର ପ୍ରମାଣୀକରଣ ଇ କେୱାଇସିକୁ ନେଇକରି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ତରଫରୁ ସ୍ୱଷ୍ଟୀକରଣ ଦିଆଯାଇଛି। ମନ୍ତ୍ରଣାଳୟର ସୂଚନା ଅନୁସାରେ ସବୁ ଏଲ୍ପିଜି ବ୍ୟବହାରକାରୀଙ୍କ ଲାଗି ଇ କେୱାଇସି ବ୍ୟବସ୍ଥା ବାଧ୍ୟତାମୂଳକ ନୁହେଁ, ଖାଲି ଅନଧିକୃତ ଏଲ୍ପିଜି ବ୍ୟବହାରକାରୀଙ୍କ ଲାଗି ଇ ବ୍ୟବସ୍ଥା କରାଯାଇଛି। ଯେନ୍ ଏଲ୍ପିଜି ଉପଭୋକ୍ତା ଇ କେୱାଇସି ନାଇଁ କରବାର ତାହେଲେ ସେମାନେ ଇଟା କରିବେ। ଲୋକେ ନିଜର ଘରୁ ଥାଇକରି ଇ କେୱାଇସି କରିପାରିବେ ବୋଲି ମନ୍ତ୍ରଣାଳୟ ତରଫରୁ କୁହାଯାଇଛି। ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଆଜି କୋଲକାତାରେ ଅବସ୍ଥାପିତ ଅଷ୍ଟ୍ରେଲିଆ ବାଣିଜ୍ୟିକ ଉଚ୍ଚାୟୁକ୍ତ ବର୍ଣ୍ଣାର୍ଡ ଲିଞ୍ଚ ଭେଟିଛନ୍। ଭୁବନେଶ୍ୱର ହୋଇଥିବା ଏହି ସାକ୍ଷାତ ଅବସରରେ ଅଷ୍ଟ୍ରେଲିଆ ରାଷ୍ଟ୍ରଦୂତ ଓଡ଼ିଶାର କୃଷି କ୍ଷେତ୍ରର ବିକାଶ ଲାଗି ନିଆଯାଇଥିବା ପଦକ୍ଷେପମାନଙ୍କର ପ୍ରଶଂସା କରିଛନ୍। କୃଷି କ୍ଷେତ୍ରଥି ଉତ୍ପାଦନ ବଢ଼ାବାର ସହିତ ବିଦ୍ୟୁତ୍ ଉତ୍ପାଦନ ଆଉ ତା'ର ପରିବହନ କ୍ଷମତା ବ୍ୟାପକ ହୋଇପାରିଛେ। ଏଶୁଣି ଓଡ଼ିଶା ଗୋଟିଏ ସ୍ଥାୟୀ ଆର୍ ସୁରକ୍ଷିତ ଭବିଷ୍ୟତ ଆଡ଼କେ ଗତି କରୁଛି ବୋଲି ଅଷ୍ଟ୍ରେଲିଆ ଦୂତ କହିଛନ୍। ଏହି ସାକ୍ଷାତ ଏହାବାଦିନେ ଅଷ୍ଟ୍ରେଲିଆ ଭାରତ ଓଡ଼ିଶା ସମ୍ପର୍କକେ ଆହୁରି ମଜବୁତ କରିବ ବୋଲି ସେ କହିଛନ୍। ତାର ଆଗନୁ ଅଷ୍ଟ୍ରେଲିଆ କନସୁଲ ଜେନେରାଲ ରାଜ୍ୟ ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁଙ୍କୁ ଭେଟିକରି ରାଜ୍ୟ ଶିଳ୍ପ ଓ ଦକ୍ଷତା ବିକାଶ ସହିତ ବୈଷୟିକ ଶିକ୍ଷା ବିଭାଗର ଭିନ୍ ଭିନ୍ ଦିଗ ଉପରେ ଆଲୋଚନା କରିଥିଲେ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନାଁଥି କେହିଜଣେ ନକଲି ୱେବ୍ସାଇଟ୍ ବନିକରି ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ଏ ବାବଦେ ଖବର ପାଇଲା ଉତ୍ତରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଘଟଣାକୁ ନେଇକରି ସ୍ୱଷ୍ଟୀକରଣ କରାଯାଇଛି। www.ecoodisha.com ନାଁଥି ନକଲି ୱେବ୍ସାଇଟ୍ ବନାଯାଇଛି। ଏହାଦେ ରାଜ୍ୟ এসআইআর প্রক্রিয়াকে নিয়ে কাম চালিবার বেলকে লোকে নকলি ওয়েবসাইটকে অনুসরণ নাই করবারকে নির্বাচন অধিকারী কার্যালয় তরফ অনুরোধ করাইছে। ইতার বদলে মুখ্য নির্বাচন অধিকারী সঠিক ওয়েবসাইট www.ecoodisha.nic.in কে অনুকরণ করে পারবে বলে কুয়াযাইছে। আপনমানে খবর শুনুছন আকাশবাণী সম্বলপুর কেন্দ্রনু। ଓଡ଼ିଶା ପୁଲିସ୍ ତରଫରୁ ସାଇବର ଅପରାଧ ଆଉ ଆର୍ଥିକ ଠକେଇକେ ଆୟତ କରିବା ଲାଗି ଫେବୃୟାରୀ 13 ମାର୍ଚ୍ଚ 12 ତାରିଖ ତକ ଚାଲିଥିବା ଅପରେସନ୍ ସାଇବର କବତି ସାରା ରାଜ୍ୟ 39,714 ବେଆଇନ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଛି ବୋଲି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି। ଏ ବାବଦ ଭୁବନେଶ୍ୱରରୁ ଆଜି ଶ୍ରୀ ଖୁରାନିଆ ସାମ୍ବାଦିକମାନଙ୍କୁ ସୂଚନା ଦେଇକରି କହିଛନ୍ତି 1,315 ବେଆଇନ ବ୍ୟାଙ୍କ ଆକାଉଣ୍ଟ ମାମଲା ସହିତ 36 ଏଟିଏମ୍ ଟଙ୍କା ଉଠାଣ ଆର 47 ଚେକ୍ ଉଠାଣ ମାମଲା ଦାୟର କରାଯିବା ସହିତ 24 ନକଲି ସିମ୍ ଯାଞ୍ଚ କରାଯାଇଛି। ସାଇବର ଅପରାଧ ମାମଲାଟି 379 ଜଣଙ୍କୁ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହିତ 7,549 ଜଣ ସନ୍ଦିଗ୍ଧ ଆକାଉଣ୍ଟଧାରୀ ଆଉ ସହାୟକମାନଙ୍କୁ ନୋଟିସ୍ କରାଯାଇଛି ବୋଲି ଶ୍ରୀ ଖୁରାନିଆ କହିଛନ୍ତି। ସାରା ଦେଶରେ ହ୍ୟୁମାନ୍ ପାପିଲୋମା ଭାଇରସ୍ ଏଚ୍ପିଭି ଟିକାକରଣ ଅଭିଯାନ ଜୋରସୋରଥି ଚାଲିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଅଭିଯାନ ମୂଲ ହେବାର 2 ହପ୍ତା ଭିତରେ 14 ବର୍ଷର ବୟସରୁ ଅଧିକା ବୟସର ପାଖାପାଖି 3 ଲକ୍ଷ ଟୁକେଲ ଛୁଆଙ୍କୁ ଟିକା ଦିଆଯାଇଛି। ଓଡ଼ିଶା, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଗୁଜରାତ ଆଉ ମିଜୋରାମ ବାଗେର ରାଜ୍ୟ ଟିକାକରଣ ଆଗେ ରହିଛନ୍ତି। ଏହି ରାଜ୍ୟମାନେ ବିଦ୍ୟାଳୟ ଆଉ ସ୍ୱାସ୍ଥ୍ୟ ବିଭାଗର ସହଯୋଗ ଟିକାକରଣ ଅଭିଯାନ ଚଲାଇଛନ୍। ଏଚ୍ପିଭି ଟିକା ଜରାୟୁ କର୍କଟନୁ ସୁରକ୍ଷା ଦେବାର୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି। ଅଭିଯାନକୁ ନେଇକରି ଅଭିଭାବକ, ବିଦ୍ୟାଳୟ ଆଉ ଗୋଷ୍ଠୀ ସମୁଦାୟର ସଚେତନତା ବଢ଼ିବାର ସହିତ ସକାରାତ୍ମକ ପ୍ରତିକ୍ରିୟା ଭଳି ଦେଖିବାକୁ ମିଳୁଛି ବୋଲି ମନ୍ତ୍ରଣାଳୟ ତରଫରୁ କୁହାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଦିନିକିଆ ଓଡ଼ିଶା ଗସ୍ତି ଆସିକରି ଭୁବନେଶ୍ୱର ଓଇଏଟି ପରିସରନ ହୋଇଥିବା ଆଘର କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପହିଲା ଶ୍ରାଦ୍ଧବାର୍ଷିକୀ ସ୍କୃତିସଭାରେ ଯୋଗ ଦେଇଛନ୍। କାର୍ଯ୍ୟକ୍ରମକୁ ସମ୍ବୋଧନ କରିକରି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ ରାଜନୀତି ବିଶ୍ୱସନୀୟତା ବଢ଼ାବାର ଲାଗି ଚେଷ୍ଟା କରିଥିବା ରାଜନେତାମାନଙ୍କ ଭିତରେ ଡାକ୍ତର ପ୍ରଧାନ ଖାସ୍ ଥିଲେ। ଶିକ୍ଷା, ରୋଜଗାର ଆଉ ଭିତ୍ତିଭୂମି ବିକାଶ ଲାଗି ନୀତି ନିର୍ଦ୍ଧାରଣ କରିବାର ଦିଗେ ସ୍ୱର୍ଗତ ପ୍ରଧାନଙ୍କର ଯୋଗଦାନ ବହୁତ ବଡ଼ ଥିଲା ବୋଲି ଶ୍ରୀ ସିଂ କହିଛନ୍। ସ୍ମୃତିସଭାତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇକରି ସ୍ୱର୍ଗତ ପ୍ରଧାନ ଦେଖାଇଥିବା ବାଟି ଚାଲବାରଟା ହିଁ ତାଙ୍କର ଲାଗି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବା ବୋଲି କହିଛନ୍। କାର୍ଯ୍ୟକ୍ରମଟି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଚୈତ ମାସର ଅନ୍ଧାର ପୋଖର ତ୍ରୟୋଦଶୀ ତିଥି ଅବସରରେ ଆଜି ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ନଦୀ ଆଉ ଯାଜପୁର ଜିଲ୍ଲା ବୈତରଣୀ ନଦୀ ନ ମହାବାରଣୀ ସ୍ନାନ କରାଯାଇଛି। ଏହି ଅବସରରେ ଶ୍ରଦ୍ଧାଳୁମାନେ ନଦୀ ଘାଟମାନଙ୍କୁ ସ୍ନାନ କରିବାର ସହିତ ପିତୃପୁରୁଷଙ୍କୁ ପିଣ୍ଡଦାନ ଆଉ ଅସ୍ଥି ବିସର୍ଜନ କରିଛନ୍। ଆଜିର ଦିନେ ଋଷିକୁଲ୍ୟା ଆଉ ବୈତରଣୀ ନଦୀ ନ ବୁଡ଼ ପକାଲେ କୋଟି ଜନ୍ମର ପାପ କ୍ଷୟ ହେସି ବୋଲି ବିଶ୍ୱାସ ରହିଛି। ବୌଦ୍ଧ ସମଗ୍ର ଶିକ୍ଷା ଅଭିଯାନ ତରଫ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ପରିସରରେ ଜିଲ୍ଲାରେ ଚାଲିଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଛାତ୍ରାବାସମାନଙ୍କ ପରିଚାଳନା ବାବଦ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲା ଶିକ୍ଷା ଅଧିକାରୀ ଟେମ୍ଲାଲ ଦୁବେ ଅଧ୍ୟକ୍ଷତା କରିଥିଲେ। ଅତିରିକ୍ତ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ଆଉ ଜେଣ୍ଡର କୋଅର୍ଡିନେଟର ରାଜଲକ୍ଷ୍ମୀ ପଣ୍ଡା ଉପସ୍ଥିତ ରହିକରି ଛାତ୍ରାବାସମାନଙ୍କର ସୁପରିଚାଳନା, ଛାତ୍ରୀମାନଙ୍କର ସୁରକ୍ଷା, ସ୍ୱାସ୍ଥ୍ୟ ଆଉ ଶିକ୍ଷାଗତ ଉନ୍ନତି ବାବଦ ସମୀକ୍ଷା କରିଥିଲେ। ଦେବଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ସରକାରୀ କାମକାଜଟି ଓଡ଼ିଆ ଭାଷାର ବ୍ୟବହାର ବାବଦ ଗୋଟିଏ ତାଲିମ ଶିବିର ହୋଇଯାଇଛି। ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ମୁକେଶ କୁମାର ଭୋଇଙ୍କର ଦେଖରେଖ ହୋଇଥିବା ଶିବିରଟି ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଓ ମାଷ୍ଟର ଟ୍ରେନର ଭାବେ ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ପ୍ରାଧ୍ୟାପକ ଡକ୍ଟର ରମେଶ ଚନ୍ଦ୍ର ମଲ୍ଲିକ ଯୋଗ ଦେଇଥିଲେ। ନୂଆପଡ଼ା ଇଣ୍ଡୋର ଷ୍ଟାଡିୟମ୍ର ଜିଲ୍ଲା ପୁଲିସ୍ ତରଫରୁ ମାନସିକ ଏକାଗ୍ରତା କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ମଧୁସୂଦନ ଦାସ, ଆରକ୍ଷକ ଅଧୀକ୍ଷକ ଅମୃତପାଲ ସିଂ ଯୋଗ ଦେଇକରି ମନୁଷ୍ୟର ଜୀବନରେ ମାନସିକ ଏକାଗ୍ରତା, ସୁସ୍ଥ ସନ୍ତୁଳନ ଆଉ ଶକ୍ତି ଭରିଦେଶୀ ବୋଲି କହିଛନ୍ତି। ରାଜ୍ୟର ଭିନ୍ ଭିନ୍ ଜାଗାନ ଆଜି କାଲବୈଶାଖୀର ପ୍ରଭାବଟି ଘଡ଼ଘଡ଼ି ସହିତ ଧୋକା ଗୋଟିଏ ଅବର୍ଷା ହୋଇଛି। ଏବେ 3 ଦିନ ତକ ରାଜ୍ୟର ବଡ଼ଭାଗ ଜାଗାନ ଇତାର ପ୍ରଭାବ ଦେଖିବାକୁ ମିଳିବା। ଏ ସମୟଟି ତାପମାତ୍ରାଟି କେନ୍ସି ପରିବର୍ତ୍ତନ ନାଇଁ ଆସେ, ତାର ଉତ୍ତରୁ ଦିନର ତାପମାତ୍ରା 2-3 ଡିଗ୍ରୀ ତକ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଏବେ 24 ଘଣ୍ଟା ଭିତରେ ସୁନ୍ଦରଗଡ଼, କଳାହାଣ୍ଡି ସହିତ ରାଜ୍ୟର 16 ଜାଗାନ ଧୋକାଗଡ଼ି ସହିତ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ବିଧାନସଭାରେ ପାରିଥିଲା ଇସ୍ପାତ, ଖଣି ଆଉ ବାଣିଜ୍ୟ ପରିବହନ ବିଭାଗର ଖର୍ଚ୍ଚ ଦାବି। କଟକ ଏସ୍ସିବି ମେଡିକାଲ କଲେଜ ଘଟଣାକୁ ନେଇକରି ବିରୋଧୀ ସଦସ୍ୟମାନଙ୍କ ହୋହଲ୍ଲା। ଅନଧିକୃତ ଏଲ୍ଜିବି ବ୍ୟବହାରକାରୀଙ୍କୁ କରବାରକେ ପଡ଼ବା ଆଧାର ପଞ୍ଜୀକୃତ ଏକେବାସୀ ବ୍ୟବସ୍ଥା, ପେଟ୍ରୋଲିୟମ ମନ୍ତ୍ରଣାଳୟର ସୂଚନା। ଆଉ 20 ତାରିଖ ତକ ରାଜ୍ୟ ଲାଗି ରହିବ କାଲବୈଶାଖୀର ପ୍ରଭାବ। অনুমান কলা আঞ্চলিক পাণিপাগ বিজ্ঞান কেন্দ্র। আজির আঞ্চলিক খবর শেষ হল, জোহার।